କପଡ଼ା କିମ୍ବା ସାନିଟାରୀ ନାପକିନ୍କୁ କିପରି ବର୍ଜନ କରିବୁ ଓ ଋତୁସ୍ରାବ ସମୟରେ ବ୍ୟକ୍ତିଗତ ପରିଚ୍ଛନ୍ନତା କିପରି ରଖିବା?
ବ୍ୟବହାର ହୋଇଥିବା ପ୍ୟାଡ୍କୁ ପୁରୁଣା କାଗଜରେ ଭଲ କରି ଗୁଡ଼ାଇ ଡଷ୍ଟବିନ୍ରେ ପକାଇଦେବାକୁ ହେବ। ପ୍ରତ୍ୟେକ ଦିନ ଏହାକୁ ଘରର ଅନ୍ୟ ଆବର୍ଜନା ସହିତ ବାହାରେ ଖାଲି କରିବାକୁ ହେବ। ଗାଁମାନଙ୍କରେ ସାନିଟାରୀ ପ୍ୟାଡ୍କୁ ଖାତରେ ପୋତି ଦିଆଯାଇ ତାକୁ ମାଟି ଘୋଡ଼ାଇ ଦିଆଯାଇପାରେ। ପ୍ୟାଡ୍କୁ କଦାପି ଜଳଧାର ବା ଜଳାଶ୍ରୟ, ନାଳ ଅଥବା ଶୌଚାଳୟରେ ପକାଇବେ ନାହିଁ। ସେଥିରେ ଥିବା ପ୍ଲାଷ୍ଟିକ୍ ଅଂଶଟି ପାଣିରେ ମିଳାଇବ ନାହିଁ ଓ କପା ଅଂଶଟି ଫୁଲି ଉଠି ଶୌଚାଳୟର ନଳୀକୁ ରୁନ୍ଧି ଅବରୋଧ କରିଥାଏ। ଏହି ବ୍ୟବହୃତ ପ୍ୟାଡ୍ ବା କନାକୁ ପୋଡ଼ିଦେଲେ ଭଲ।